Acá es Bani. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶରେ ଅତ୍ୟାଧୁନିକ ତଥା ସ୍ଥାୟୀ ଓ ଦୀର୍ଘକାଳୀନ ବ୍ୟବହାରଯୋଗ୍ୟ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କଲେ ପ୍ରଧାନମନ୍ତ୍ରୀ। ଉତ୍କ୍ଷେପଣ ଯାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏକ୍ସିଓମ୍ 4 ମିଶନ ସାମୟିକ ଭାବେ ସ୍ଥଗିତ। ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ସାଇବର ଅପରାଧ ର୍ୟାକେଟ୍କୁ ଠାବ କରିବା ସହ 2,80,00,000 କ୍ରିପ୍ଟୋ କରେନ୍ସି ଜବତ କଲା ସିବିଆଇ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେଶରେ ଅତ୍ୟାଧୁନିକ ତଥା ସ୍ଥାୟୀ ଏବଂ ଦୀର୍ଘକାଳୀନ ବ୍ୟବହାରଯୋଗ୍ୟ ଭିତ୍ତିଭୂମି ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଏହାକୁ ଅଧିକ ସୁଦୃଢ଼ କରୁଛି। ଗତ 11 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ଏବଂ ଏହା ଭାରତର ଅଭିବୃଦ୍ଧି ପଥକୁ ତ୍ୱରାନ୍ୱିତ କରିଛି। ରେଳପଥଠାରୁ ରାଜପଥ ଓ ବନ୍ଦରଠାରୁ ଆରମ୍ଭ କରି ବିମାନ ବନ୍ଦର ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି କ୍ଷେତ୍ର ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ଏବଂ ଏହା ଜୀବନ ଧାରଣର ସହଜତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଭିତ୍ତିଭୂମି ବିପ୍ଳବ କ୍ଷେତ୍ରରେ ଗତ 11 ବର୍ଷ ମଧ୍ୟରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ଇଞ୍ଜିନିୟରିଂ ଚମତ୍କାରିତା ପ୍ରଦର୍ଶନ କରି ଭାରତକୁ ବିକଶିତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ନବନିର୍ମିତ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଲୋକଙ୍କ ନିକଟତର ହୋଇ ଦେଶକୁ ସୁଦୃଢ଼ କରିପାରିଛି। ପାଞ୍ଚଟି ଦେଶକୁ ଯାଇଥିବା ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ଜେଡିୟୁ ସାଂସଦ ସଞ୍ଜୟ ଝା କହିଛନ୍ତି ଯେ ପ୍ରତିନିଧି ଦଳ ଏହାର ବିଭିନ୍ନ ବୈଠକରେ ଅପରେସନ୍ ସିନ୍ଦୁର ପରେ ପାକିସ୍ତାନରେ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଛି। ସେ କହିଛନ୍ତି, ପ୍ରତିନିଧି ଦଳ ଅପରେସନ୍ ସିନ୍ଦୁର ବିଶ୍ୱସ୍ତରୀୟ ପ୍ରସାରଣ ଅଧୀନରେ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁର ଗସ୍ତ କରିଥିଲେ। ଏହା ବିଶେଷ ସଫଳ ହୋଇଛି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସେ ବିଭିନ୍ନ ଦେଶ ଗସ୍ତ କରିଥିବା ପରିପ୍ରେକ୍ଷୀରେ ହାସଲ କରିଥିବା ଅଭିଜ୍ଞତା ଉପରେ ଆଲୋକପାତ କରିଛନ୍ତି।
फीडबैक था, एक रिपोर्ट भी दिया है प्रधानमंत्री जी के यहाँ, और साथ में जितने हमारे साथी थे सब लोगों ने अपना अपना अनुभव शेयर किया कि हम लोगों ने ये बात रखा, वहां से जो रिस्पांस था, किस तरह लोग दुनिया में चीजों को देखते हैं, या भारत फोर्थ लार्जेस्ट इकोनॉमी दुनिया की हो गई तो दुनिया के नजर में कितनी बड़ी बात है, या आगे और क्या कर सकते हैं। प्रधानमंत्री ने पूछा भी सबसे कि आगे और इसमें आप लोगों का क्या सुझाव है, तो सारी बात उन्होंने सुनी और सबके काम को अप्रिशिएट भी किया।
ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ଗତ ଏକ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଆକାଶବାଣୀ ସମ୍ବାଦ ବିଭାଗ ଗତ 11 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ପ୍ରୟାସ ଉପରେ ବିଶେଷ ପ୍ରସ୍ତୁତି ଉପସ୍ଥାପନ କରୁଛି। ଆଜି ଆସନ୍ତୁ ଶୁଣିବା ପରିବହନ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କିତ ଏକ ରିପୋର୍ଟ।
ଏକ ସାମଗ୍ରିକ ଏବଂ ସମନ୍ୱିତ ପଦ୍ଧତି ଦ୍ୱାରା ପରିଚାଳିତ ଭିତ୍ତିଭୂମି ବିକାଶର ପରିବର୍ତ୍ତନ ଲକ୍ଷ୍ୟ କରିଛି। ରାଜପଥ ନିର୍ମାଣ ଦୈନିକ ହାରାହାରି 34 କିଲୋମିଟରରେ ପହଞ୍ଚିଛି, ଯାହାକି 2014 ତୁଳନାରେ ପ୍ରାୟ 3 ଗୁଣ ଅଧିକ। ଭାରତମାଳା ପରିଯୋଜନା ଅଧୀନରେ ଅର୍ଥନୈତିକ କରିଡରର ବିକାଶ ଏବଂ ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ 20,000 କିଲୋମିଟରରୁ ଅଧିକ ରାଜପଥ ଏହି ସମୟସୀମା ମଧ୍ୟରେ ନିର୍ମାଣ କରାଯାଇଛି। ଗ୍ରାମୀଣ ସଂଯୋଗୀକରଣ 99%ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ 2014 ପରଠାରୁ ଏପର୍ଯ୍ୟନ୍ତ 7,80,000 କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏକୀକୃତ ଭିତ୍ତିଭୂମି ବିକାଶ ଲକ୍ଷ୍ୟ ନେଇ 44 ମନ୍ତ୍ରଣାଳୟ ଏବଂ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଂଯୋଗୀକରଣ କରାଯାଇଛି। ରେଳବାଇ କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସାର ଘଟିଛି। 45,000 କିଲୋମିଟରରୁ ଅଧିକ ରେଳପଥ ବିଦ୍ୟୁତକରଣ ହୋଇଥିବା ବେଳେ 68 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ 333 ଜିଲ୍ଲାକୁ ସଂଯୋଗ କରୁଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 1300ରୁ ଅଧିକ ରେଳ ଷ୍ଟେସନକୁ ଆଧୁନିକୀକରଣ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ଉଡ଼େ ଦେଶ କା ଆମ୍ ନାଗରିକ ଉଡ଼ାନ୍ ଯୋଜନା ଅଧୀନରେ 88 ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି। ଦେଶର 83 ସହରକୁ ମେଟ୍ରୋ ରେଳ ସଂଯୋଗୀକରଣ ହୋଇଥିବା ବେଳେ ଭାରତ ବିଶ୍ୱର ତୃତୀୟ ବୃହତ ମେଟ୍ରୋ ସଂଯୋଗ କ୍ଷେତ୍ର ଭାବେ ମାନ୍ୟତା ହାସଲ କରିଛି। ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ବନ୍ଦର ଏବଂ ଆଭ୍ୟନ୍ତରୀଣ ଜଳପଥରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଇତିମଧ୍ୟରେ 277 ବନ୍ଦର ସଂଯୁକ୍ତ ପ୍ରକଳ୍ପ ଶେଷ ହୋଇଛି। ଷ୍ଟାଚ୍ୟୁ ଅଫ୍ ୟୁନିଟ୍, ଚେନାବ ରେଳ ସେତୁ ଏବଂ ଅଟଳ ସୁଡ଼ଙ୍ଗ 10,000 ଫୁଟ ଉପରେ ବିଶ୍ୱର ସବୁଠାରୁ ଦୀର୍ଘ ରାଜପଥ ସୁଡ଼ଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାରରେ ଏହିସବୁ ପଦକ୍ଷେପ ବେଶ୍ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ଉତ୍କ୍ଷେପଣ ଯାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏକ୍ଜିଓମ୍-4 ମିଶନକୁ ସ୍ଥଗିତ ରଖାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଫାଲକନ 9 ଉତ୍କ୍ଷେପଣ ଯାନରେ 7 ସେକେଣ୍ଡର ହଟ୍ ପରୀକ୍ଷଣ ସମୟରେ ତରଳ ଅମ୍ଳଜାନ ଲିକ୍ ହେବା ଚିହ୍ନଟ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମିଶନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଇସ୍ରୋ, ସ୍ପେସ୍ଏକ୍ସ ଏବଂ ଏକ୍ଜିଓମ୍-4 ମିଶନ ଅଧିକାରୀଙ୍କ ମିଳିତ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ୟାକୁ ସୁଧାରିବା ପରେ ଉତ୍କ୍ଷେପଣ ମିଶନରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଡକ୍ଟର ସିଂ କହିଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସନ୍ତା 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଉପଲକ୍ଷେ ଭୁବନେଶ୍ୱର ଜନତା ମଇଦାନଠାରେ ଏକ ବିରାଟ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଲାଗି 60 ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ଓ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆଉ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ 1 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନିମନ୍ତ୍ରଣ ଜଣାଇଥିଲେ। ବିଶିଷ୍ଟ କବି ତଥା ସମାଜ ସଂସ୍କାରକ ସନ୍ଥ କବୀର ଦାସଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ଥ କବୀର ଦାସଙ୍କ କବିତାରେ ସରଳ ଶବ୍ଦ ସଂଯୋଜନା ଏବଂ ଆବେଗ ଭରି ରହିଛି, ଯେଉଁଥିପାଇଁ ସେ ଭାରତୀୟଙ୍କ ମନରେ ଗଭୀର ଛାପ ଛାଡ଼ିଯାଇଛନ୍ତି। ସମାଜରେ ଦେଖାଦେଉଥିବା ଅସଙ୍ଗତି ଦୂର କରିବା ଦିଗରେ ତାଙ୍କର ଅବଦାନ ଥିବାରୁ ସେ ସବୁ ସମୟ ପାଇଁ ଦେଶବାସୀଙ୍କ ମନ ଭିତରେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
संत कबीरदास जी ने अपनी साखियों और दोहों के माध्यम से सामाजिक समानता, शांति और भाईचारे पर बल दिया। उन्होंने कहा, जाति न पूछो साधु की, पूछ लीजिए ज्ञान, और लोगों से अपील की वे धर्म और जाति से ऊपर उठकर लोगों को ज्ञान के आधार पर माने, उनका सम्मान करे। उनकी बातें आज सदियों बाद भी उतनी ही प्रभावी है।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ସାଇବର ଅପରାଧ ର୍ୟାକେଟ୍କୁ ଠାବ କରି 2,80,00,000 କ୍ରିପ୍ଟୋକରେନ୍ସି ଜବତ କରିଛି। ଚକ୍ର 5 ପଦକ୍ଷେପ ଅନ୍ତର୍ଗତ ସାଇବର ଅପରାଧ ବିରୋଧରେ 3 ସ୍ଥାନରେ ସିବିଆଇ ପକ୍ଷରୁ ତଲାସ କରାଯାଇଥିଲା। ସିବିଆଇର କହିବା ଅନୁଯାୟୀ ଭାରତରୁ ପରିଚାଳିତ ସାଇବର ଅପରାଧ ଗୋଷ୍ଠୀ ସମ୍ପର୍କରେ ବିଶ୍ୱସନୀୟ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ମାମଲା ପଞ୍ଜିକୃତ କରାଯାଇଥିଲା। ଏହି ଗୋଷ୍ଠୀର ସଦସ୍ୟମାନେ ନିଜକୁ ସରକାରୀ ଅଧିକାରୀ ଓ ପ୍ରତିଷ୍ଠିତ ଟେକ୍ ସପୋର୍ଟ କମ୍ପାନୀର ପ୍ରତିନିଧିଙ୍କ ପରିଚୟ ଦେଇ ଆମେରିକା ଏବଂ କାନାଡାରେ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍ କରୁଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନମଣ୍ଡପ ଉପରେ ଚତୁର୍ଥା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଥା ମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୁରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀ ମାଝୀ ମଙ୍ଗଳ ଆଳତୀ ନୀତି ଦର୍ଶନ କରିବା ସହିତ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଅତ୍ୟାଧୁନିକ ତଥା ସ୍ଥାୟୀ ଓ ଦୀର୍ଘକାଳୀନ ବ୍ୟବହାରଯୋଗ୍ୟ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କଲେ ପ୍ରଧାନମନ୍ତ୍ରୀ। ଉତ୍କ୍ଷେପଣ ଯାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏକ୍ଜିଓମ୍-4 ମିଶନ ସାମୟିକ ଭାବେ ସ୍ଥଗିତ। ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ସାଇବର ଅପରାଧ ର୍ୟାକେଟ୍କୁ ଠାବ କରିବା ସହ 2,80,00,000 କ୍ରିପ୍ଟୋକରେନ୍ସି ଜବତ କଲା ସିବିଆଇ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।